ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଭୁବନେଶ୍ୱରନୁ ଝାରସୁଗୁଡ଼ାକେ ଗଲାକାଲ ବିମାନ ସେବା ମୁଲ ହେଇଛେ। ଷ୍ଟାର ଏୟାର ତରଫୁ ଇ ରୁଟ୍ ଥି 76 ଆସନ ଥିବାର ବିମାନ ଚଳାଚଳ କରବା। ଓଡ଼ିଶା ନୂଆ ଗନ୍ତବ୍ୟସ୍ଥଳ ନୀତିଥି ରାଜ୍ୟ ସରକାର ଇ ରୁଟ୍ନ ବିମାନ ଉଡ଼ାଣ ଲାଗି ଭିଜିଏଫ୍ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇ ବିମାନ ଚଳାଚଳର ଶୁଭାରମ୍ଭ କରବାର ସହିତ ପହେଲା ଯାତ୍ରୀଙ୍କୁ ବୋର୍ଡିଂ ପାସ୍ ଦେଇଛନ୍। ଇ ବିମାନ ରବିବାର ଆର୍ ସୋମବାର ଛଡ଼ା ହପ୍ତାହକ 5 ଚଳାଚଳ କରବା। ଭୁବନେଶ୍ୱରଠାରେ ଆଇବାକାଲ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକକୁ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷାକେ ଐତକା ବରକସ କରିବା ଲାଗି ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ ତରଫୁ ହୋଇଥିବା ବୈଠକଟି ସଡ଼କ ପରିବହନକେ କମାବାର, ଟ୍ରାଫିକ୍ ନିୟମକେ କଡ଼ାକଡ଼ି ପାଳନ, ଜାତୀୟ ରାଜପଥ ପେଟ୍ରୋଲିଂ, ସିସିଟିଭି ନିରୀକ୍ଷଣ, ସଚେତନତା କାର୍ଯ୍ୟକ୍ରମ ଆଉ ସ୍କୁଲ କଲେଜ ସ୍ତରୀୟ ସଡ଼କ ସୁରକ୍ଷା ଶିକ୍ଷା ବାଗିର ବିଷୟ ଉପରେ ଆଲୋଚନା ହୋଇଥିଲା। ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରବାର ଘଟଣାଟି ରାଜ୍ୟ ପରିବହନ ପ୍ରାଧିକରଣ ଏସ୍ଟିଏ କମିଶନରଙ୍କ ନିର୍ଦ୍ଦେଶରେ ରାଜ୍ୟର ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆର୍ଟିଓ ତରଫୁ ଚଢ଼ଉକେ କଡ଼ାକଡ଼ି କରାଯାଇଛି। ଗଲା 2 ଭିତରେ ମାଲବାହୀ ଗାଡ଼ିଟି ରେଟ୍ରା ରିଫ୍ଲେକ୍ଟିଭ୍ ଟେପ୍ ଲଗାଯାଇ ନାଇଥିବାରୁ 227 ଗାଡ଼ିର ଫିଟ୍ନେସ୍ ପ୍ରମାଣପତ୍ରକେ ରଦ୍ଦ କରାଯାଇଛି। ଆଗକେ ଯଦି ଗାଡ଼ି ମାଲିକମାନେ ଏ ଦିଗେ ସଚେତନ ନାଇଁ ହେବେ ସେମାନଙ୍କର ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ବିଭାଗ ତରଫୁ କୁହାଯାଇଛି। ପୁଲିସ୍ ମୋଟର ପରିବହନ ପିଏମ୍ଟି ବିଭାଗ ଥି ଡ୍ରାଇଭର ନିଯୁକ୍ତି ଲାଗି ଆଇବା 22 ଶାରୀରିକ ଦକ୍ଷତା ଆଉ ଡ୍ରାଇଭିଂ ପରୀକ୍ଷା ମୁଲ ହେବା। ସମ୍ବଲପୁର, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର ଆଉ କଟକଠାରେ ପରୀକ୍ଷା ହେବା ବୋଲି ଓଡ଼ିଶା ପୁଲିସ୍ ତରଫୁ ସୂଚନା ଦିଆଯାଇଛି। ଲିଖିତ ପରୀକ୍ଷାଟି ପାସ୍ କଲା ଉତ୍ତରୁ ଆଶାୟୀ ପ୍ରାର୍ଥୀମାନେ ପ୍ରବେଶପତ୍ର ଡାଉନ୍ଲୋଡ଼ କରିବା ସହିତ ଓଡ଼ିଶା ପୁଲିସ୍ ୱେବ୍ସାଇଟ୍ରୁ ଅତକା ସୂଚନା ପାଇପାରିବେ। ରାଇଜେ ଗଲାକାଲିନୁ ଡିଜିଟାଲ ଫସଲ ସର୍ବେକ୍ଷଣ ମୁଲ ହୋଇଛି। କେନ୍ଦ୍ର ସରକାରଙ୍କ ତରଫୁ ପରିଚାଳିତ ସର୍ବେକ୍ଷଣଟି ଚାଷୀମାନଙ୍କର ଚାଷ ଜମିର ସବୁ ତଥ୍ୟ ସଂଗ୍ରହ କରାଯାଉଛି। ଜମିର କିସମ, ଆୟତନ, ଫସଲର ନାଁ, ପାଇନ ମଡ଼ାବାର ପରିମାଣ ଦେଇକରି ଇ ଅଭିଯାନଟି ସାମିଲ ହେବା ଲାଗି ରାଜ୍ୟ ସରକାରଙ୍କ ତରଫୁ ସୂଚନା ଦିଆଯାଇଛି। ରାଇଜେ ତୃତୀୟ ଲିଙ୍ଗୀମାନଙ୍କ ଲାଗି ଖାସ୍ ବର୍ଗ ରଖବାରକେ ସାମାଜିକ ନ୍ୟାୟ ଆଉ ସଶକ୍ତିକରଣ ବିଭାଗ ତରଫୁ ସବୁ ବିଭାଗକେ ଚିଠି ଜରିଏ ଜନେଇ ଦିଆଯାଇଛି। ପୁରୁଷ ଆର୍ ମହିଳାମାନଙ୍କର ବାଗିର ତୃତୀୟ ଲିଙ୍ଗୀମାନଙ୍କ ଲାଗି ଆବେଦନଟି ଖାସ୍ ବ୍ୟବସ୍ଥା ପ୍ରସ୍ତାବକେ ନେଇକରି ଚିଠିଟି କୁହାଯାଇଛି। ଇତାର ସହିତ ନିଯୁକ୍ତି ଲାଗି ଆବେଦନ ଫର୍ମଟି ତୃତୀୟ ଲିଙ୍ଗୀଙ୍କ ଲାଗି ବ୍ୟବସ୍ଥା ରଖବାରକେ ସବୁ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି। ବୁର୍ଲା ଭୀମସାରନ ଗଲାକାଲ ଏମ୍ଆର୍ଆଇ ମେସିନ୍ ପହଞ୍ଚିଛେ। ରାଜ୍ୟ ସରକାର ଭୀମସାରକେ ଉନ୍ନତ ମାନର ଆଉ ଅତ୍ୟାଧୁନିକ 3 ଟେସ୍ଲା କ୍ଷମତା ବିଶିଷ୍ଟ ଏମ୍ଆର୍ଆଇ ମେସିନ୍ ଦେଇଛନ୍। ଏତକର ରୋଗୀମାନେ ଏହି ମେସିନ୍ ଜରିଏ ଏମ୍ଆର୍ଆଇ ଚିକିତ୍ସା ମାହାଲିଆତି ପାଇପାରିବେ। ଏହି ନୂଆ ମେସିନ୍ କାର୍ଯ୍ୟକ୍ଷମ ହେବାକେ ମାସେ ସମୟ ଲାଗ୍ବା ବୋଲି ମେଡିକାଲ ଅଧୀକ୍ଷକ ପ୍ରଫେସର ଡକ୍ଟର ଲାଲମୋହନ ନାୟକ କହିଛନ୍। ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ଠାରେ ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ଆଉ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫୁ ଆଗର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି ଅବସରରେ ଗୋଟିଏ ସ୍ମୃତି ଉତ୍ସବ ହୋଇଯାଇଛି। କାର୍ଯ୍ୟକ୍ରମଟି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଆଉ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାନ ଗଲା 10 ଫାଇଲେରିଆ ନିରାକରଣ ଲାଗି ସାମୁହିକ ଉଷୋ ଖୁଆବାର କାର୍ଯ୍ୟକ୍ରମ ଚାଲିଛେ। ଆଜତକ ଜିଲ୍ଲାନ 258,054 ଜନ ହିତାଧିକାରୀ ଉଷୋ ଖାଇସାରିଲେନ। ଆଉ ଆଇବା 3 ଭିତରେ 172,762 ଜନ ଇ ଉଷୋ ଖାଇବାର ଲାଗି ଲକ୍ଷ୍ୟ ରଖାଯାଇଛି। ଦେବଗଡ଼ ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ର ବୈଠକ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକଟି ଅଧ୍ୟକ୍ଷତା କରିକରି କହିଛନ୍, ସବୁ ଶିକ୍ଷାର୍ଥୀ ମୌଳିକ ସାକ୍ଷରତା ଆଉ ସଂଖ୍ୟା ଜ୍ଞାନକେ ହାସଲ କରିବାର ସହିତ ଏହି କାର୍ଯ୍ୟକ୍ରମକେ ବରକସ କରାଯାଇପାରବା। ନୂଆପଡ଼ା ଜିଲ୍ଲା ତରବୋର୍ଡ ପିଏମ୍ଶ୍ରୀ ବିଦ୍ୟାଳୟନ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମଟକା ଫୋଡ଼ ଉତ୍ସବ ହୋଇଛି। ଏଥି ବିଦ୍ୟାଳୟର ଛାତ୍ରମାନେ ପ୍ରତିଯୋଗିତାଟି ଭାଗ ନେଇଥିଲେ। ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଜାରି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି 22 ଜିଲ୍ଲାକେ ସତର୍କ କରାଯାଇଛି। ଏସ୍ଏନ୍ଆର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।